तुम अभी तो राकेश की है। ମୋ ଭଉଣୀକୁ ଭଲ ପାଉଛୁ? ଆଚ୍ଛା, ତୋ ବାପା କ'ଣ କରନ୍ତି?
ଆଜ୍ଞା, ଟିଚର ଅଛନ୍ତି।
ତୋର ତ ଇନକମ୍ ପତ୍ର କିଛି ନଥିବ, ଆଉ ପଳେଇ ଆସିଲୁ ମୋ ଭଉଣୀକୁ ଭଲ ପାଇବାକୁ। ଦେଖ, ତତେ ଫାଷ୍ଟ ଆଣ୍ଡ ଲାଷ୍ଟ ୱାର୍ଣ୍ଣିଂ ଦଉଛି, ଯଦି ତତେ ଆଉ ଥରେ ମୋ ଭଉଣୀ ସହିତ ମିଳାମିଶା କରିବାର ଦେଖେ, ତାହେଲେ ମୋଠୁ ଖରାପ ଆଉ କେହି ହେବେନି। ଦେଖ, ତାକୁ ବି ୱାର୍ଣ୍ଣିଂ ଦେଇ ଆସିଛି, ଆଉ ତତେ ବି ଶେଷ ଥର ପାଇଁ କହିଦଉଛି, ଥରେ ଯଦି ତମ ଦୁଇ ଜଣଙ୍କୁ ମିଳାମିଶା କରିବାର ଦେଖେ, ଆଇଦାର ସିଏ ରହିବ ନହେଲେ ତୁ ରହିବୁ। ମନେ ରଖ।
ମୋ ଭାଇ ଆମ ବିଷୟରେ ଘରେ ସବୁ ଜାଣିଯାଇଛନ୍ତି, ତ ମୋତେ କାହିଁ ଲାଗୁନି ଆମ ବାହାଘର ହେଇପାରିବ ବୋଲି। ଚାଲ ଆମେ ଘର ଛାଡ଼ିକି ପଳାଇବା।
ଶୁଣ, ସବୁଠୁ ଭଲ କଥାଟେ କହୁଛୁ, ଆଗେ ଆମେ ଦୁଇ ଜଣ ଆମ ଘରେ ରାଜି କରାଇବା, ତାପରେ ବାହାହେବା। ଚାଲ, ମୁଁ ତୁମକୁ ତୁମ ଘରେ ଛାଡ଼ି ଦେଇକି ଆସୁଛି।
ଅପେକ୍ଷାର ଅନ୍ତ ଘଟିଲା, ଆମ ଦୁଇ ଜଣଙ୍କର ସ୍ୱପ୍ନ ବି ନା ପୂରଣ ହେଇଗଲା।
ଏ ବାସର ରାତିରେ ପ୍ରତ୍ୟେକ ସ୍ୱାମୀ ତା ସ୍ତ୍ରୀ ପାଇଁ କିଛି ନା କିଛି ଆଣିଥାଏ, କିନ୍ତୁ ମୁଁ ତୁମ ପାଇଁ କିଛି ବି ଆଣିପାରିଲିନି।
ମୋତେ ଆଉ କ'ଣ ଦରକାର ଯେ, ମୁଁ ଯାହାକୁ ଜୀବନସାଥୀ ରୂପେ ଚାହୁଁଥିଲି ତାକୁ ତ ମୁଁ ପାଇଗଲି,
ଆଉ କ'ଣ ଦରକାର ମୋତେ? ହଁ, ତମେ ଯଦି ଦେବା ପାଇଁ ଚାହଁ ତ ତିନିଟା ପ୍ରକାଶ କର।
ସବୁ ପାଇଁ ସ୍ପରଣ କରି
ତମ ପ୍ରଥମ ସ୍ଥାନ ହେଲା, ମୋ ଚିତ୍ର ହରିବି ତମ ନାମର ସିଂହ ମୋ ମଥାରେ ରହିବା ଦରକାର, ଆଉ ଦ୍ୱିତୀୟଟା ହେଲା ମୁଁ ଯେତେବେଳେ ହସାଣୀକୁ ଯିବି ତମ କାନ୍ଧରେ ରହିବା ପାଇଁ ଚାହେଁ, ଆଉ ମୋର ତୃତୀୟଟା ହେଲା ମୋ ଜଷ୍ଟ ମରିବା କିଛି ସମୟ ପୂର୍ବରୁ
ତମ କୋଳରେ ମୁଣ୍ଡ ରଖି ଶୋଇବା ପାଇଁ ଚାହେଁ।
କ'ଣ ପାଇବ ତ?
ଭଲ ପାଇଥିଲି ତତେ ଜୀବନଠୁ ବେଶୀ ଲୋ, ଜୀବନ ମନେଇ ଗଲୁ। ପାଇଥିଲି ତତେ ଜୀବନଠୁ ବେଶୀ, ଜୀବନ ମନେଇ ଗଲୁ। କିଏ ଦେଲା ତତେ ପ୍ରିୟା ସରଗର ଖୁସି, ସାତ ପର କରିଦେଲୁ। ଖେଳରେ ଭାବି ଚୁକି ଜିତି ଗଲୁ, ମାରି ଦେଇ ମତେ ପ୍ରେମର ଖେଳରେ ଭାବି ଚୁକି ଜିତି ଗଲୁ।
ବାପା 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 ବାପା। ବାପା ଉଠ ବାପା 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 ଉଠ ବାପା 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 ବାପା
ହ୍ୟାଲୋ ଝିଲି ବାପା ଆମକୁ ଛାଡ଼ିକି ଚାଲିଗଲେ ମୁଁ ଏକା ହେଇଗଲି ରେ ଏବେ ଟିକେ ତୁମ ସାଥ ଦରକାର ଅଛି ମୁଁ ଏତେ ବଡ ଜୀବନ କାଟିବି କେମିତି ପ୍ଲିଜ ଫେରି ଆସ ତୁମକୁ ନା ମୁଁ ରହିପାରିବିନି ହ୍ୟାଲୋ
ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ୍ କରୁଛନ୍ତି ସେ ତାର ଉତ୍ତର ଦେଉନାହାନ୍ତି
ଭାଙ୍ଗି ଦେଇଗଲୁ ଲୋ ଛୋଟିଆ ହୃଦୟ ମୋ କାହା ପାଇଁ କହ ଏତେ ହେଲୁ ନିର୍ଦ୍ଦୟ ସହିବାର ସୀମା ମୋ ସବୁ ଟପି ଗଲା ଲୋ କିଏ ବା ବୁଝିବ ମୋର ଛାତିର କୋହ ଭାଙ୍ଗି ଦେଇଗଲୁ ଲୋ ଛୋଟିଆ ହୃଦୟ ମୋ କାହା ପାଇଁ କହ ଏତେ ହେଲୁ ନିର୍ଦ୍ଦୟ ସହିବାର ସୀମା ମୋ ସବୁ ଟପି ଗଲା ଲୋ କିଏ ବା ବୁଝିବ ମୋର ଛାତିର କୋହ ଭାବିଥିଲି ତତେ ନିଜଠୁ ନିଜର କେମିତି ଲୋ ମତେ କରିଦେଲୁ ପର ଖେଳି ଖେଳି ଜୀବନ ମୁଁ ନେଇଗଲୁ ମାରିଦେଇ ମତେ ପ୍ରେମର ଖେଳରେ ଭାବି ଚୁକି ଜିତି ଗଲୁ ମାରିଦେଇ ମତେ ପ୍ରେମର ଖେଳରେ ଭାବି ଚୁକି ଜିତି ଗଲୁ ଓ
ସାର୍ ନମସ୍କାର
ନମସ୍କାର ନମସ୍କାର ଆଉ ଦୋକାନ ପତ୍ର କେମିତି ଚାଲିଛି
ହଁ ଚାଲିଛି ସେମିତି ଆଉ ଆଉ ଚାକିରି ହେଇଗଲା ତାହେଲେ
ହଁ ଟିକେ କଷ୍ଟ ଥିଲା ଆଉ
ଭଲ ଆଉ ଆଉ ଆପଣ ଏବେ ବି ମ୍ୟାଡ଼ାମ୍ କଥା ଭୁଲି ପାରିନାହାନ୍ତି ନା ସାର୍ ସାର୍ ଜାଣିଛନ୍ତି ସେଠି ଗୋଟେ ଅଜଣା ଶବଟା ପଡ଼ୁଛି ତିନି ଜଣ ଅଛନ୍ତି ଆଉ ଜଣେ କାନ୍ଥ ଦେବା ପାଇଁ କେହି ନାହାନ୍ତି ମୁଁ ଯାଆନ୍ତି ପା ମୋ ପାଇଁ ଦୋକାନ ବେପାର ଚାଲିଛି ଯାଇ ହବନି
ଥିଲା ସବୁ ମିଛ ଲୋ ବୁଝି ପାରିଲାନି ଏଇ ଅବୁଝା ମନ ଜିଅନ୍ତା ମୋ ଜୁଇଲ ଜଳୁଛି ମୁଁ ଆଜି ଲୋ ବିନା ଦୋଷେ ଚାଲିଗଲା ମୋ ଜୀବନ ମରିଯିବି ପ୍ରିୟା ମୁହେ ଦେଲେ ନିଆ ମରିଯିବି ପ୍ରିୟା ମୁହେ ଦେଲେ ନିଆ ଖୁସି ପାଇଗଲୁ।
କିଛି ସମୟ ପୂର୍ବରୁ ବଳରେ ମୋ ମୁଣ୍ଡରୁ ଖୁସିବା ପାଇଁ
ଆପଣଙ୍କୁ କଣ ଲାଗିଲା ଏଇ ପ୍ରେମ କାହାଣୀ କ'ଣ ଏଇଠି ସରିଗଲା? ନାଇଁ, ଏ ପ୍ରେମ କାହାଣୀ ଏଇଠୁ ଆରମ୍ଭ ହେଲା। ହଁ, ଆଉ ଗୋଟେ କଥା, ଭଲ ସାଥିଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହେଇଯାଏ, ଆଉ ଦୁଇ ଦିନର ଭଲ ପାଇବା ବି ନା ଶହ ଶହ ବର୍ଷ ପାଇଁ ଅମର ରହିଯାଏ।